ହ୍ୟାଲୋ ସାର୍, ମୁଁ ହରକୃଷ୍ଣ ମଲ୍ଲିକ, ଷୋଲଗଡ଼ା ଗ୍ରାମ ଢେଙ୍କାନାଳ ଜିଲ୍ଲାରୁ ଗୋଟେ ଗୀତ ଗାଇବାକୁ ଚାହୁଁଛି। ସେ କହିଛି ତତେ ତୁ ଯେତେ ଯାହାକୁ ପାଉଛି ତୁ ଯେତେ ପ୍ରଥମ ଦେଖାରୁ ତତେ ଏମିତି ଲାଗିଲା ମୋତେ ତୁ ଯେତେ ତୁ ଯେତେ କେମିତି କହିବି ତତେ ତୁ ଯେତେ ଯାହାକୁ ପାଉଛି ଭଲ ତୁ ଯେତେ ତୁ ଯେତେ ରାଜା ମୁଁ ଯୌନ ତାରାଣୀ ତୁ ତାରାଣୀ ଦ ନା ମୁଁ ଯୌନ ହୀର ତାକୁ ତୁ ଯେବେ ତୁ ଦେଖିଲି ତତେ କାହିଁକି ଲାଗୁଛି ମୋତେ ତୁ ଯେତେ ତୁଝେ ସେହି କେମିତି କହିବି ତତେ ତୁଝେ ସେହି ତତେ ଲେଖି ଦେଲେ ତୁ ଗପ ହେଇଯାଉ ତତେ ଗାଇ ଦେଲେ ତୁ ଗୀତ ହେଇଯାଉ ଏମିତି ଦେଖୁଥିବି ସମୟ ବିତି ଯାଉ।